ନମସ୍କାର, ମୋ ନାଁ ହେମାନନ୍ଦ ପ୍ରଧାନ ଆଉ ବ୍ଲକ ଦାରିଙ୍ଗବାଡ଼ି ଗ୍ରାମ କୋଟଡ଼େମହା। ମୁଁ ଆଜି ଆଉ କାନ୍ଦୁଳ ବିଷୟରେ କିଛି କହିବାକୁ ଯାଉଛି। କାନ୍ଦୁଳକୁ କେମିତି ଚାଷ କରିବା, ଏହା ଅଧିକାଂଶ ପାହାଡ଼ ଜାଗାରେ ଚାଷ କରାଯାଏ। ପାହାଡ଼ ଜାଗାରେ ଚାଷ କଲେ ଯାହାକୁ ଆମେ ପୌଡ଼ ଚାଷ କହିଥାଉ, ପାହାଡ଼ ଅଞ୍ଚଳରେ ଏହି ଚାଷ ଭଲ ହୋଇଥାଏ ଏବଂ ଏହି ଏହା ଡାଲି ବହୁତ ଭଲ ଆଉ ଏହା ମାର୍କେଟରେ ମଧ୍ୟ ବହୁତ ରେଟ୍ ହୋଇଥାଏ। ଏହା ବର୍ଷକୁ ଥରେ ହୋଇଥାଏ ଏହି ଚାଷଟି, ବାର ମାସ ଲାଗିଥାଏ ଏହି ଚାଷ ବା ଏହି ଫଳ ହେବା ପାଇଁ। ଧନ୍ୟବାଦ।